आकाशवाणी संवाद पढ़ुछंती आदित्य नारायण दास। मुख्य संवाद, उत्पादन क्षेत्र में व्यापक परिवर्तन आनी पीएलआई योजना कहले प्रधानमंत्री। पश्चिमबंगर सुकनाठारे विभिन्न प्रसंग नहीं गोर्खा नेतृत्व स्वराष्ट्रमंत्री आलोचना। 4 वर्षर कम बयस पिला केतेक स्वतंत्र डोज मिश्रित औषध उत्पादन विक्रय और जोगाण कटक जारी कले सरकार। सोमालिया कर्तृपक्ष निकट में वाणिज्यिक जहाज अपहरण प्रसंग उत्थापन कला भारत। एवं बीडब्ल्यूएफ बैडमिंटन विश्वकप प्रतियोगितार महिला जोड़ी सेमिफाइनाल मैच रे आज चीन एवं भारत मध्य हेबो मुकाबला। विस्तृत संवाद, प्रधानमंत्री नरेंद्र मोदी कहते उत्पादन भित्तिक प्रोत्साहनमूलक योजना पीएलआई प्रचलन करी सरकार उत्पादन क्षेत्र आभिमुख्य व्यापक परिवर्तन आनी। इकोनॉमिक टाइम्स वर्ल्ड लीडर्स फोरम 2026 को गतकाली संबोधन करी श्री मोदी कहते एभली संस्कारमूलक पदक्षेप अर्थनैतिक फलाफल को त्वरान्वित करी। पीएलआई योजना उपरे आलोकपात करी श्री मोदी कहते 2.5 लाख कोटी टंकार निवेश यहाँ संभवपर हो पारि। 22 लाख कोटी टंका को उत्पादन वृद्धि पाइबा सह 15 लाख कोटी टंकार रप्तानी क्षेत्र सृष्टि हो पारि। 14 लाख रु अधिक निजुक्ति सुजोग सृष्टि होइछि बोली से कहिछन्ति।
जहां पहले प्रोडक्शन बढ़ाने पर पनिशमेंट मिलता था, वही आज हमारी सरकार प्रोडक्शन बढ़ाने पर इंसेंटिव दे रही है और आज पीएलआई स्कीम की सक्सेस दुनिया देख रही है। सिर्फ इस एक योजना की वजह से करीब 2.5 लाख करोड़ रुपए का एक्चुअल इन्वेस्टमेंट हुआ है। 22 लाख करोड़ रुपए से ज्यादा का प्रोडक्शन और सेल्स हुई है। 15 लाख करोड़ रुपए से ज्यादा का एक्सपोर्ट हुआ है और 14 लाख से ज्यादा डायरेक्ट और इनडायरेक्ट जॉब बनी है।
श्री मोदी कहते आंतर्जातिक संप्रदाय भारत को आर्थिक विकास एवं आशार एक गुरुत्वपूर्ण स्थान भाव में परिगणित कर 25 कोटी नागरिक दारिद्र्य सीमारेखु मुक्त होगा देशर द्रुततम अभिवृद्धिशील अर्थनीति क्षेत्र को प्रतिफलन करुछि। एहि अवसर में श्री मोदी सप्तधारा शक्ति क्षेत्र उपर आलोकपात करिछन्ति। प्रधानमंत्री कहिछन्ति विभिन्न क्षेत्र में संस्कारमूलक पदक्षेप जीवनधारण मानरे सहजता आणिबा सह विकास त्वरान्वित हेउछि।
आने वाले समय में ईज ऑफ लिविंग और ईज ऑफ डूइंग बिजनेस का और विस्तार होगा। देश के यूथ के लिए, नारी शक्ति के लिए, फार्मर्स के लिए, गरीब और मिडिल क्लास के लिए हमारी सरकार लगातार काम करती रहेगी। हमारी रिफॉर्म एक्सप्रेस और अधिक गति से आगे बढ़ने वाली है। विकसित भारत का लक्ष्य पूरा करने के लिए हम पूरी प्रतिबद्धता के साथ काम करते रहेंगे और मेरे लिए भारत का फ्यूचर अगर सुनिश्चित हो गया है ना, तो दुनिया के फ्यूचर में भी स्थिरता लाने का बहुत बड़ा काम इसी धरती से होने वाला है।
स्वराष्ट्रमंत्री अमित शाह गोर्खा नेतृत्व आज एक गुरुत्वपूर्ण आलोचना बैठक में जोगदेई पश्चिमबंगर दार्जिलिंग स्थित सुकनाठारे एही बैठक अनुष्ठित होईछि। बैठक में मुख्यमंत्री शुभेन्दु अधिकारी, पहाड़ी अंचल राष्ट्रमंत्री विशाल लामा, मुख्य शासन सचिव मनोज अग्रवाल, विधानसभा 4 जन गोर्खा सदस्य एवं गोर्खा नेता विमल गुरुंग, मान घिसिंग तथा लोकसभा सदस्य राजू बिष्ट प्रमुख उपस्थित थे। गोर्खा जनमुक्ति मोर्चा सभापति विमल गुरुंग कहते बैठक में संपूर्ण राजनैतिक समाधान संक्रांत दीर्घदिन दावी उपरे आलोचना होती तेरे बैठक संपूर्ण बरणी एपर्यंत प्रकाशित होना। अंपक्ष स्वराष्ट्रमंत्री अध्यक्षत आज उच्चस्तरीय सिलीगुड़ी करिडर बैठक अनुषित हो बीएसएफ एसएसबी आईबी राज्य पुलिस वरिष्ठ पदाधिकारी और राज्य तथा केन्द्रीय अधिकारी जोगदे। आकाशवाणी 4 वर्षर कम बयस पाई केतेक स्वतंत्र डोज मिश्रित औषधर उत्पादन विक्रय और जोगाण सरकार कटक जारी कर। स्वास्थ्य मंत्रालय पक्ष प्रकाशित विज्ञप्ति अनुजाई क्लोराफेरिरामिन, मालेट एवं फेनाराई ଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 ବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ଗତ ଜୁନ୍ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 16 ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରିତ ଔଷଧର ପ୍ରସ୍ତୁତି, ବିକ୍ରୟ ଏବଂ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଏବଂ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ସୋମାଲିଆ କର୍ତ୍ତୃପକ୍ଷଙ୍କ ନିକଟରେ ଭାରତ ବାଣିଜ୍ୟିକ ଜାହାଜ ଅପହରଣ ପ୍ରସଙ୍ଗ ଉତ୍ଥାପନ କରିଛି। 22 ଭାରତୀୟ ନାବିକଙ୍କ ସହିତ 2 ବିଦେଶୀ ପତାକାବାହୀ ଜାହାଜକୁ ଅପହରଣ କରାଯାଇଛି। ଏମ୍ଟି ସିବୁରେ 16 ଏବଂ ଏମ୍ଭି ଲୁତୁଫ୍ରେ 6 ଭାରତୀୟ ନାବିକ ରହିଥିଲେ। ଏହି ଜାହାଜଗୁଡ଼ିକୁ ଏମେନ୍ ଏବଂ ସୋମାଲିଆରୁ ପୃଥକ୍ ପୃଥକ୍ ଘଟଣାକ୍ରମରେ ସଶସ୍ତ୍ର ଜଳଦସ୍ୟୁ ଅପହରଣ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି, ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ସାମୁଦ୍ରିକ କ୍ଷେତ୍ର ସହିତ ଜଡ଼ିତ ପ୍ରତ୍ୟେକଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ଭାରତ ଗୁରୁତ୍ୱ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ସୋମାଲିଆ କର୍ତ୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ଏମ୍ପି ସିବୁ ଇରିଟ୍ରିଆ ପତାକା ବହନ କରିଥିବା ବେଳେ ଏମ୍ଭି ଲୁତୁଫ୍ କାମେରୁନ୍ ପତାକାବାହୀ ଜାହାଜ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ନେଇ ସରକାର ଗୁରୁତର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆମେରିକାରେ ଭୋଟରଙ୍କ ପାଇଁ ଫଟୋ ପରିଚୟପତ୍ର ତଥା ନାଗରିକତ୍ୱର ପ୍ରମାଣକୁ ବାଧ୍ୟତାମୂଳକ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦକ୍ଷିଣ କାରୋଲିନା ସ୍ଥିତ ମିର୍ଟଲ ବିଚ୍ରେ ଏକ ରିପବ୍ଲିକାନ୍ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଟ୍ରମ୍ପ ସେଭ୍ ଆମେରିକା ଆଇନ ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ନଭେମ୍ବରରେ ଆମେରିକା କଂଗ୍ରେସ ଉପରେ ରିପବ୍ଲିକାନ୍ ନିୟନ୍ତ୍ରଣକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଶ୍ରୀ ଟ୍ରମ୍ପ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ତାଙ୍କର ପ୍ରଶାସନ ସୁପ୍ରିମକୋର୍ଟରେ ବିଜୟ ହାସଲ କରିସାରିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ପ୍ରତ୍ୟେକ ଭୋଟର ମତଦାନ ବେଳେ ଫଟୋ ପରିଚୟ ଉପସ୍ଥାପନ କରିବାକୁ ପଡ଼ିବ। ଏହାଦ୍ୱାରା ସେହି ଭୋଟର ଆମେରିକୀୟ ନାଗରିକ ବୋଲି ପ୍ରମାଣିତ ହୋଇପାରିବ। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ଭାରତର ନିର୍ବାଚନ ବ୍ୟବସ୍ଥା ଏବଂ ଭୋଟର ଚିହ୍ନଟ ପ୍ରକ୍ରିୟାର ଉଚ୍ଚ ପ୍ରଶଂସା କରିଥିଲେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ପ୍ରତିଷ୍ଠାନଗୁଡ଼ିକରୁ ଇପିଏଫ୍ ସୁବିଧାରୁ ବଞ୍ଚିତ ହେଉଥିବା କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ମଚାରୀ ପଞ୍ଜୀକରଣ ଅଭିଯାନ 2026 ବ୍ୟବହାର କରିବାକୁ ଅନୁରୋଧ କରିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଅନୁପାଳନକୁ ସହଜ କରିବା ସହିତ ଯୋଗ୍ୟ କର୍ମଚାରୀଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠି, ପେନ୍ସନ୍ ଏବଂ ବୀମାର ଲାଭକୁ ବିସ୍ତାର କରିବା। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଯେ ଇଇସି 2026 ଚଳିତ ବର୍ଷ ଅକ୍ଟୋବର 31 ପର୍ଯ୍ୟନ୍ତ ଖୋଲା ରହିବ। ଏହି ଅଭିଯାନ ଅଧୀନରେ ଯୋଗ୍ୟ ନିଯୁକ୍ତିଦାତାମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଇପିଏଫ୍ ପାଇବାରୁ ବାଦ୍ ପଡ଼ିଥିବା, ଜୀବିତ ଥିବା ଏବଂ ଘୋଷଣା ତାରିଖରେ ପ୍ରତିଷ୍ଠାନରେ ଚାକିରି ଜାରି ରଖିଥିବା କର୍ମଚାରୀଙ୍କୁ ପଞ୍ଜୀକରଣ କରିପାରିବେ। ବିଡବ୍ଲ୍ୟୁଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ଚୀନ୍ର ଲିୟୁ ସେଙ୍ଗ୍ ସୁ ଏବଂ ତାନ୍ ଲିଙ୍କ ଯୋଡ଼ିକୁ ଭେଟିବେ। ଏହି ଭାରତୀୟ ଯୋଡ଼ି ଚୀନ୍ର ଜିଆ ଇ ଫାନ୍ ଏବଂ ଝାଙ୍ଗ ସୁ ଜିଆନ୍ଙ୍କୁ 16-21, 21-15, 21-13 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ପୂର୍ବ ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 2-3 ପର୍ଯ୍ୟନ୍ତ ଓଡ଼ିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଉପହିମାଳୟ ଅଞ୍ଚଳ, ଉତ୍ତରାଖଣ୍ଡ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ପିଏଲ୍ଆଇ ଯୋଜନା, କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ସୁକ୍ନାଠାରେ ବିଭିନ୍ନ ପ୍ରସଙ୍ଗ ନେଇ ଗୋର୍ଖା ନେତୃତ୍ୱଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଆଲୋଚନା। 4 କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିକ୍ରୟ ଓ ଯୋଗାଣ ଉପରେ କଟକଣା ଜାରି କଲେ ସରକାର। ଏବଂ ବିଡବ୍ଲ୍ୟୁଏଫ୍ ବ୍ୟାଡ୍ମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାର ମହିଳା ଯୋଡ଼ି ସେମିଫାଇନାଲ୍ ମ୍ୟାଚ୍ରେ ଆଜି ଚୀନ୍ ଏବଂ ଭାରତ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେବ।